ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଉପରାଷ୍ଟ୍ରପତି ପଦ ଲାଗି ଆଜ ମତଦାନ ହେବା। ଇ ପଦ ଲାଗି ଏନ୍ଡିଏ ତରଫୁ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ପ୍ରାର୍ଥୀ ଥିବାର ବେଲ୍କେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ସୁପ୍ରିମକୋର୍ଟର ଆଘର ବିଚାରପତି ଜଷ୍ଟିସ୍ ବି ସୁଦର୍ଶନ ରେଡ୍ଡୀ ରହିଛନ୍। ଦିନର 10 ବଜେନୁ ବେଲବୁଡ଼ର 5 ବଜେ ତକ ମତଦାନ ହେବା। ସଞ୍ଜବେଲର 6 ବଜେନୁ ଭୋଟ୍ ଗନ୍ତି କରାଯାଇକରି ଫଲାଫଲ ଘୋଷଣା କରାଯିବା। ଇନ ଜନେଇ ଦିଆଯାଇପାରେ ଯେ ଆଘର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟ ସମସ୍ୟା ଲାଗି ଜୁଲାଇ 21 ତାରିଖ ଇସ୍ତଫା ଦେଇଥିଲେ। ତାର ଉତ୍ତରୁ ଇ ନିର୍ବାଚନ ହେଉଛି। ନଭେମ୍ବର ମାସର ଶେଷ ବେଲ୍କେ ଖରିଫ୍ ଫସଲ ଘିନ୍ବାର ଲାଗି ସରକାର ଯୋଜନା କରିଛନ୍। ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ଅଧ୍ୟକ୍ଷତା ଥି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ହୋଇଥିବା 2025-26 ଖରିଫ୍ ଫସଲ ଘିନ୍ବାର ବାବଦ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ପହିଲା ବୈଠକ ଇ ନିଷ୍ପତ୍ତି ନିଆଯାଇଛି। ଏହାଦେନୁ ଆନ୍ତଃ ବିଭାଗୀୟ ସମନ୍ୱୟଥି ସ୍ଥାୟୀ ମଡେଲ ମଣ୍ଡି ତିଆରି କରବାରକେ ବୈଠକଥି ନିଷ୍ପତ୍ତି ନିଆଯାଇଛି। ଏଥିର୍ଲାଗି ରଣନୀତି ତିଆରି ଚାଲିଛି। ଚାଷୀମାନଙ୍କର ସୁବିଧାକେ ଅୟତ୍କା ପ୍ରାଧାନ୍ୟ ଦେବାରକେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍। ଉପମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପଶ୍ଚିମ ଓଡ଼ିଶାନ ଚାଲିଥିବା ପୂର୍ତ୍ତ ବିଭାଗର ଭିନ୍ ଭିନ୍ ରାସ୍ତା କାମମାନଙ୍କର ଅଗ୍ରଗତି ସମୀକ୍ଷା କରିଛନ୍। ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ଉପସ୍ଥିତି ଶ୍ରୀ ସିଂହଦେଓ ବଲାଙ୍ଗୀର ଆଉ ସୋନପୁରଠାରେ ଚାଲିଥିବା ରାସ୍ତା ବ୍ରିଜ୍ ତିଆରି କାମର ସମୀକ୍ଷା କରିଛନ୍। ଇଥି ବଲାଙ୍ଗୀର ସୁବର୍ଣ୍ଣପୁର ପାଟନାଗଡ଼ ବାଇପାସ୍ ରହିଛି। କାମ ସବୁ ତୁର୍ତ୍ତି ସାରବାର ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ରାସ୍ତା ସମ୍ପ୍ରସାରଣ କଲାବେଲ୍କେ ଗଛ ନାଇଁ କାଟବାରକେ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍। ଘରୋଇ ହିଂସାନୁ ମହିଳାମାନଙ୍କର ସୁରକ୍ଷା ଅଧିନିୟମ 2005 ଆଉ ଯୌତୁକ ନିଷେଧ ଅଧିନିୟମ 1961 ବାବଦେ ଭୁବନେଶ୍ୱରଠାରେ ଗୋଟିଏ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଦିନର 10 ବଜେନୁ ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷନ କାର୍ଯ୍ୟକ୍ରମ ହେବା। ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫୁ ହେବାରକେ ଥିବା କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ଆଉ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆର୍ବିଆଇ ପରିସନ୍ନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍କର ଅଧ୍ୟକ୍ଷତା ଥି ଓଡ଼ିଶାନ ସାଇବର ଠକେଇ ବାବଦ ରାଜ୍ୟସ୍ତରୀୟ ସମନ୍ୱୟ କମିଟି ବୈଠକ ହୋଇଯାଇଛି। ଏ ଅବସରରେ ସାଇବର ଠକେଇ ଉପରେ ଗୋଟିଏ କର୍ମଶାଳା ହୋଇଥିଲା। କର୍ମଶାଳାଥି ସାଇବର ଠକେଇର ମୁକାବିଲା କରବା ଲାଗି ବ୍ୟାଙ୍କ ଅଧିକାରୀ ଆଉ କର୍ତ୍ତୃପକ୍ଷମାନଙ୍କୁ ଆଇନ ପ୍ରବର୍ତ୍ତନ ସଂସ୍ଥାମାନଙ୍କୁ ସହଯୋଗ କରବାରକେ ପରାମର୍ଶ ଦିଆଯାଇଥିଲା। ଭିନ୍ ଭିନ୍ ପରୀକ୍ଷାର ସାକ୍ଷାତକାର ମାର୍କ ପରୀକ୍ଷାର୍ଥୀମାନଙ୍କୁ ଦେବା ଲାଗି ସୂଚନା କମିଶନ ଓଡ଼ିଶା ଲୋକସେବା ଆୟୋଗକେ ନିର୍ଦ୍ଦେଶ ଦେଇଛନ୍। ଜଣେ ପରୀକ୍ଷାର୍ଥୀଙ୍କର ଆବେଦନର ଶୁଣାଣି କରିକରି ସୂଚନା କମିଶନ କହିଛନ୍, ନିୟମ ଅନୁସାରେ ପରୀକ୍ଷାର୍ଥୀମାନଙ୍କର ସାକ୍ଷାତକାର ଫଲାଫଲକେ ଗୁପ୍ତ ରଖାଯାଇ ନାଇପାରେ। ମାର୍କା ସାର୍ବଜନୀନ କଲେ ପ୍ରାର୍ଥୀମାନେ ଆଇବା ପରୀକ୍ଷାର୍ଥୀ ଆହୁରି ଭଲ ପ୍ରଦର୍ଶନ କରିପାରିବେ ବୋଲି ସୂଚନା କମିଶନ କହିଛନ୍। କେନ୍ଦ୍ର ସରକାରଙ୍କର ଆଇବା ପିଢ଼ିର ଜିଏସ୍ଟି ସଂସ୍କାରଟି ବହୁଟେ ଅତ୍ୟାବଶ୍ୟକ ଦର ଉପରୁ ଟିକସ ଦର ପୂରା ଛାଡ଼ କରାଯାଇଛି। ସଂଶୋଧିତ ଜିଏସ୍ଟି ଜନସଂସ୍କାରକେ ସୁବର୍ଣ୍ଣପୁର ଜିଲ୍ଲା ନଭିଲ ସ୍ୱାଗତ କରାଯାଇଛି। ସବୁଦିନିଆ ବ୍ୟବହାରଥି ଲାଗୁଥିବା ଦରମାନଙ୍କର ଜିଏସ୍ଟି ଦର କମ୍ କରାଯିବାର ସହିତ ନୂଆ ପରିଯୋଜନା ଗରିବ ଆଉ ନିମ୍ନ ମଧ୍ୟବିତ୍ତ ଲୋକଙ୍କର ଆର୍ଥିକ ସ୍ଥିତିକେ ବରକସ କରବା ବୋଲି ସୁବର୍ଣ୍ଣପୁର ଜିଲ୍ଲାର ବ୍ୟବସାୟୀ ଦିଲୀପ ପାତ୍ର କହିଛନ୍।
ଭାରତ ସରକାରଙ୍କ ପ୍ରବର୍ତ୍ତିତ ନେକ୍ସଟ ଜେନ୍ ଜିଏସ୍ଟିକୁ ମୁଁ ସ୍ୱାଗତ କରୁଛି। ଦେଶର ସାଧାରଣରୁ ସାଧାରଣ ପ୍ରତ୍ୟେକ ପରିବାର ପାଇଁ ଜିଏସ୍ଟି ହ୍ରାସ ଲାଭଦାୟକ ହେବ, ଏହା ନିଶ୍ଚିତ। ବିଶେଷ କରି ନିତ୍ୟ ବ୍ୟବହାର୍ଯ୍ୟ ଅନେକ ସାମଗ୍ରୀରୁ ଜିଏସ୍ଟି ଉଚ୍ଛେଦ ସହ ଜିଏସ୍ଟି ଦର ହ୍ରାସ ଲୋକଙ୍କ ଆର୍ଥିକ ସଞ୍ଚୟରେ ସହାୟକ ହୋଇପାରିବ। ଜିଏସ୍ଟିର ସଂଶୋଧିତ ପରିଯୋଜନା ଆମ ଦେଶକୁ ସଶକ୍ତ କରିବା ସହ ଲୋକଙ୍କର ଆର୍ଥିକ ସ୍ତରକୁ ସମୃଦ୍ଧ କରିବ ବୋଲି ଆଶାର ମଧ୍ୟ ରଖୁଛି।
ସୁବର୍ଣ୍ଣପୁର ଜିଲ୍ଲାନ ମହାବଳୀ ଯାତ୍ରାକେ ନେଇକରି ଜିଲ୍ଲା ପ୍ରଶାସନର ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ହୋଇଥିବା ବୈଠକଟି ଉପଜିଲ୍ଲାପାଳ ସୌମ୍ୟରୂପା ରଥ ଯୋଗ ଦେଇକରି ଯାତ୍ରାକେ ଭଲଭାବେ ପାଳନ କରିବା ଲାଗି ସମକର ସହଯୋଗ କାମନା କରିଥିଲେ। ବୈଠକଟି ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ମହାବଳୀ ଯାତ୍ରାଥି ସମ୍ପୃକ୍ତ ରହୁଥିବା ପୂଜକ ସେବାୟତ ଆଉ ବୁଦ୍ଧିଜୀବୀମାନଙ୍କ ସଙ୍ଗେ ଆଲୋଚନା କରାଯାଇଥିଲା। ଦେବଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫୁ ସହର ଟାଉନ୍ ଉଚ୍ଚ ବିଦ୍ୟାଳୟନ ଅନ୍ତର୍ଜାତୀୟ ସ୍ୱାକ୍ଷରତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାସ୍ତରୀୟ ନବଭାରତ ସ୍ୱାକ୍ଷରତା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଯୋଗ ଦେଇକରି ଏଚ୍ଡିଥିତିନ ଡିଜିଟାଲ ସ୍ୱାକ୍ଷରତା ଉପରେ ଅୟତ୍କା ଧ୍ୟାନ ଦେବାରକେ ପଡ଼ବା ବୋଲି କହିଛନ୍ତି। ଦକ୍ଷିଣ ଓଡ଼ିଶା ଆଉ ଉତ୍ତର ଆନ୍ଧ୍ରପ୍ରଦେଶ ପାଖେ ବଙ୍ଗୋପସାଗରନ ଫେର୍ ଗୋଟିଏ ଘୂର୍ଣ୍ଣିବଲୟ ବନିଛି। ଇତାର ପ୍ରଭାବଥି ଆଇବା 13 ତାରିଖ ତକ ଓଡ଼ିଶାନ ବର୍ଷା ଲାଗି ରହିବା। ଆଇବା 24 ଘଣ୍ଟା ରାଜ୍ୟର ସବୁ ଜିଲ୍ଲାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।